ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମକୋର୍ଟ. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ. ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ ହଜାରେ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ. ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ. 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର. ଏବଂ ଗାଲେ ଟେଷ୍ଟରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 84 ରନ୍. ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଏବଂ ପୁଲିସ୍ କର୍ମଚାରୀଙ୍କ ଉପରେ ପ୍ରତିବାଦକାରୀଙ୍କ ପକ୍ଷରୁ ହିଂସାତ୍ମକ ଆଚରଣର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି. ସେଥିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟର ବିଚାରପତି, ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବ. ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନେଇ ବିଭିନ୍ନ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି. କମିଟି ଗଠନ ନେଇ ଆସନ୍ତାକାଲି ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି. ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ତଥ୍ୟ ଅନୁସନ୍ଧାନ ଦାୟିତ୍ୱ ଅର୍ପଣ କରାଯିବ. ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି. ଗତମାସ 20 ତାରିଖରେ ଦିଲ୍ଲୀରେ ସଂସଦକୁ ପଦଯାତ୍ରା ସମୟରେ ହୋଇଥିବା ହିଂସାତ୍ମକ ଘଟଣାର ଭିଡ଼ିଓ ଫୁଟେଜ୍ ଏବଂ ସିସିଟିଭି ରେକର୍ଡିଂକୁ ଯାଞ୍ଚ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ହସ୍ତାନ୍ତର କରିବାକୁ କୋର୍ଟ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେବେ. ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ୍ ଅତ୍ୟାଚାର ଏବଂ ପୁଲିସ୍ କର୍ମଚାରୀଙ୍କ ଉପରେ ହିଂସା ଅଭିଯୋଗ ଆଧାରିତ ପୃଥକ୍ ପୃଥକ୍ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି. ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ. ନିରନ୍ତରତା, ନବସୃଜନ, ସହଯୋଗ ଓ ଭିତ୍ତିଭୂମି କ୍ଷେତ୍ର ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଛି. ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଭାରତର ମୋଟ ଶକ୍ତି କ୍ଷମତାର ଅଧାରୁ ଅଧିକ ସ୍ୱଚ୍ଛ ଉତ୍ସରୁ ଆସୁଛି. 2005-2022 ମଧ୍ୟରେ ପ୍ରଦୂଷଣ ନିର୍ଗମନ ତୀବ୍ରତା 37%ରୁ ଅଧିକ ହ୍ରାସ ପାଇଛି ବୋଲି ସେ କହିଛନ୍ତି. ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ, ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ସମନ୍ୱିତ କରିବା ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଏ କ୍ଷେତ୍ରରେ ବିଭିନ୍ନ ସଦସ୍ୟ ଦେଶର ଦୃଷ୍ଟିକୋଣ ଏବଂ ଅବଦାନକୁ ଭାରତ ସମ୍ମାନ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି. ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର 10-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି. ଏଥିରେ 33% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା, ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବ. କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା, ମିନିକିଟ୍ ଓ ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ 75% ସବ୍ସିଡି ଯୋଗାଇ ଦିଆଯିବ. ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶ୍ୱ ବଜାର ମାନଦଣ୍ଡ ପୂରଣ କରିପାରୁଥିବା ଉଚ୍ଚମାନର କୃଷି ଉତ୍ପାଦର ଆବଶ୍ୟକତା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ର 97ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧନ କରି ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ଆଧୁନିକ ବୈଷୟିକ ଉପକରଣ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଭାରତୀୟ କୃଷି ଉତ୍ପାଦକୁ ବିଶ୍ୱ ବଜାର କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ଗହମ ଏବଂ ଚାଉଳର ବାର୍ଷିକ ଉତ୍ପାଦନ ଦ୍ୱିଗୁଣିତ ହୋଇଥିବାରୁ ଶ୍ରୀ ଚୌହାନ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ବିହନ ପ୍ରସ୍ତୁତି ଏବଂ ସାର ଉପଯୋଗ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଜ୍ୟରୁ ଆସୁଥିବା ପରାମର୍ଶ ଆଧାରରେ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ଆଇସିଏଆର୍ର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକ ଅବସରରେ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚାରୋଟି ସଂକଳନକୁ ଉନ୍ମୋଚନ କରାଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉତ୍ତମ ଅଭ୍ୟାସ, ଜ୍ଞାନ ଆଦାନ ପ୍ରଦାନ ପ୍ରଣାଳୀ ଏବଂ ନବସୃଜନକୁ ଆଧାର କରି ଏହି ସଂକଳନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀରେ ହୋଇଥିବା ଗଠନମୂଳକ ତଥା ଅର୍ଥପୂର୍ଣ୍ଣ ଆଲୋଚନାର ନିର୍ଯ୍ୟାସ ଭାବେ ଏହି ସଂକଳନ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷଣା କରିଛନ୍ତି। ଭାରତର ପ୍ରମୁଖ ମହିଳା ବ୍ୟାଡମିଣ୍ଟନ ଯୋଡ଼ି ତ୍ରିଶା ଜଲି ଏବଂ ପୁଲେଲା ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ବିଭିନ୍ନ କ୍ରୀଡ଼ା ବିଭାଗର 15 ଜଣ କ୍ରୀଡ଼ାବିତ୍ଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଅଭିଜ୍ଞ ଭାରତୀୟ ଫୁଟବଲ ଖେଳାଳି ଇଶା ଅରୁମାଇ ନାୟଗମ୍ଙ୍କୁ ଜୀବନବ୍ୟାପୀ ଉତ୍କର୍ଷ କ୍ରୀଡ଼ା ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ଆଥଲେଟିକ୍ସ କୋଚ୍ ପରବୀର ସିଂ, ବକ୍ସିଂ କୋଚ୍ ଛୋଟେଲାଲ ଯାଦବ ଏବଂ ବନ୍ଧୁକ ଚାଳନା କୋଚ୍ ନେହା ନନ୍ଦକୁମାର ଚୌହନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ଇତିମଧ୍ୟରେ ଭାରତୀୟ ସେନା ପାରା ଅଲମ୍ପିକ୍ ନୋଡ୍ ପୁନେକୁ ରାଷ୍ଟ୍ରୀୟ ଖେଳ ପ୍ରୋହାହନ ପୁରସ୍କାରରେ ସମ୍ମାନିତ କରାଯିବ। କ୍ରୀଡ଼ାର ପ୍ରୋହାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା ବା ବେସରକାରୀ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କ୍ରୀଡ଼ାରେ ଉତ୍କର୍ଷତା ଓ ସ୍ୱୀକୃତି ପ୍ରଦାନ ପାଇଁ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଋଣ ଅଧିକ ବ୍ୟାପକ ହୋଇଛି। ଏ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ମଧ୍ୟରେ ମୋଟ ଋଣ ପରିମାଣ 10.3% ବୃଦ୍ଧି ପାଇଛି। ଗ୍ରାମୀଣ ଅର୍ଥନୈତିକ ବିକାଶ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଗ୍ରହଣ କରୁଥିବା ଦୃଢ଼ ପଦକ୍ଷେପକୁ ଏହା ପ୍ରତିପାଦନ କରୁଛି। ଗତ 2024-25 ଆର୍ଥିକ ବର୍ଷରେ ମୋଟ ଋଣ ପ୍ରଦାନ ପରିମାଣ 5,24,000 କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହା 5,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରତ୍ୟେକ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ପ୍ରାଥମିକତା ଋଣ ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ହରମୁଜ୍ ପ୍ରଣାଳୀ ବର୍ତ୍ତମାନ ପାଇଁ ବନ୍ଦ ରହିବା ନେଇ ଇରାନ୍ ଘୋଷଣା କରିଛି। ଆମେରିକା ସହିତ ସ୍ୱାକ୍ଷରିତ 14-ସୂତ୍ରୀ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ସର୍ତ୍ତାବଳୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଇରାନ୍ କହିଛି। ଏହି ଜଳପଥ ଉପରୁ ବିଦେଶୀ କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଏବଂ ସାମରିକ କାର୍ଯ୍ୟ ବନ୍ଦ କରିବା ପାଇଁ ଇରାନ୍ ଦାବି କରିଛି। ଇରାନ୍ ସଂସଦର ବାଚସ୍କତି ମହମ୍ମଦ ବାଘେର ଗାଲିବାଫ୍ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ। ବୁଝାମଣାପତ୍ର ଅନୁଯାୟୀ ଦିଆଯାଇଥିବା 60 ଦିନର ସମୟସୀମା ସମାପ୍ତ ହେବା ପରିପ୍ରେକ୍ଷୀରେ ଇରାନ୍ ଏହି ମନ୍ତବ୍ୟ ଦେଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲ୍ ଟେବୁଲ୍ ବୈଠକ ଆସନ୍ତା ଗୁରୁବାର ସିଙ୍ଗାପୁରଠାରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ, ଶିଳ୍ପ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ପ୍ରମୁଖ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଗସ୍ତ ଅବସରରେ ଏହି ପ୍ରତିନିଧି ମଣ୍ଡଳୀ ସେମାନଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା ଏବଂ ସିଙ୍ଗାପୁରର ଶୀର୍ଷ ନେତୃତ୍ୱଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନୂତନ ତଥା ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। 2022 ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀଠାରେ ପ୍ରଥମ ଦ୍ୱିପାକ୍ଷିକ ଗୋଲ୍ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ଏବଂ 2025 ଅଗଷ୍ଟ ମାସରେ ନୂଆଦିଲ୍ଲୀଠାରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକଗୁଡ଼ିକରେ ଉତ୍ପାଦନ ବୃଦ୍ଧି, ଯୋଗାଯୋଗ, ଡିଜିଟାଇଜେସନ୍, ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଦକ୍ଷତା ବିକାଶ ଓ ନିରନ୍ତରତା ଉପରେ ବ୍ୟାପକ ସହଭାଗିତା ନେଇ ମତ ବିନିମୟ ହୋଇଛି। ଚତୁର୍ଥ ବୈଠକ ଅବସରରେ ଦୁଇ ଦେଶର ସହଯୋଗରେ ଚାଲିଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଶ୍ରୀଲଙ୍କା ମଧ୍ୟରେ ଗାଲେଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ପୂର୍ବରୁ ଭାରତ 193 ରନ୍ରେ ତା'ର ଦ୍ୱିତୀୟ ଇନିଂସ ଶେଷ କରିଥିଲା। ଜିତିବା ପାଇଁ ଶ୍ରୀଲଙ୍କାକୁ 372 ରନ୍ର ଆବଶ୍ୟକତା ଅଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ। ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ 1,000 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ। 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର। ସମ୍ବାଦ ଶେଷ ହେଲା।